नमस्कार, आकाशवाणी कटक आंचलिक संवाद पढ़ुछंती रश्मिता दास। मुख्य संवाद, गणतांत्रिक राष्ट्र सिंगापुर राष्ट्रपति आसंता कालीठारु दुईदिनिया ओडिशा गस्तरे आसुछंती। केन्द्र कैबिनेट बैठक में अष्टम वेतन आयोग को मिलिला मंजूरी। राज्य में चलित मासरु पद्म पुरस्कार विजेता को मासिक 30,000 टंका सहायता राशि प्रदान पई सरकार निष्पत्ति। रांचीस्थित जयपाल सिंह मुंडा हॉकी स्टेडियम रे हॉकी इंडिया लीग्र महिला वर्ग में ओडिशा वॉरियर्स एवं बेंगल टाइगर्स मध्यरे मैच जारी रही छे। गणतांत्रिक राष्ट्र सिंगापुर राष्ट्रपति थर्मन सानमुगरत्नम आसंता काली दुईदिनिया ओडिशा गस्तरे आसुथिबा नै वैदेशिक मंत्रालय पक्षरु सूचना मिलिछे। से पूर्वानरे भुवनेश्वर विमान बंदररे पहुंचिबा परे अपराह्न 2:00 मुख्यमंत्रीको साक्षात करिवे। सेहिपरि अपराह्न 4:00 मंचेश्वर स्थित विश्व दक्षता विकास केन्द्रे राज्य सरकारको सहित बुझामणापत्र स्वाक्षरित करिवार कार्यक्रम रहिछे। अन्यपक्षरे आसंता शनिवार दिन पुरी जिल्लार रघुराजपुर हेरिटेज भिलेज बुली देखिबा सह कोणार्क मंदिर परिदर्शन करिवे। अपराह्नरे भुवनेश्वर स्थित अंधारुआरे थिबा भारत बायोटेक्र टीका प्रस्तुत केन्द्र परिदर्शन करि अधिकारीमानक सह आलोचना करिवार कार्यसूची रहिछे। सिंगापुर राष्ट्रपतिक गस्तकु दृष्टि रखि कमिश्नरेट पुलिस पक्षरु ट्राफिक कटकणा जारी करा जायछि। केन्द्र सरकार अष्टम वेतन आयोग को मंजूरी प्रदान करिछन्ति। प्रधानमंत्री नरेन्द्र मोदी अध्यक्षतारे अनुष्ठित कैबिनेट बैठक में अष्टम वेतन आयोग पर निष्पत्ति नियाजायछि। फलरे समस्त केन्द्र सरकारी कर्मचारी उपकृत हेबे बोली केन्द्रमंत्री अश्विनी वैष्णव सूचना देछन्ति। समस्त राज्य सरकार और राष्ट्रायत्त उद्योग सहित आलोचना परे मंजूरी प्रदान करा जायछि। कमिशन को आसंता वर्ष सुधा एहार रिपोर्ट दाखल करिबाकु पड़िबो। कमिशन रो रिपोर्ट आधार रे कर्मचारी दरमा एवं पेंशन भोगी अर्थराशि वृद्धि करा जिवो। एने केन्द्रमंत्री अश्विनी वैष्णव कहन्ति,
केंद्र सरकार के सभी कर्मचारियों के लिए 8th सेंट्रल पे कमीशन को मंजूरी दे। 8th सेंट्रल पे कमीशन आप सब जानते हैं, 1947 से अब तक 7 पे कमीशन हुए हैं और प्रधानमंत्री जी ने एक रेगुलर रिदम के साथ पे कमीशन बनाने का जो एक संकल्प लिया है उसके हिसाब से 2016 में लास्ट पे कमीशन 7th पे कमीशन स्टार्ट हुआ था, तो 2026 में इसका टर्म कम्प्लीट होता है। उससे वेल बिफोर 2025 में 8th पे कमीशन स्टैब्लिश करने सफिशिएंट टाइम मिलेगा।
कटक सहर रे थिबा 13 क्षुद्र आवर्जना केन्द्र मध्यरु 2 बंद करिवा पई हाईकोर्ट निर्देश देछंती। सत्ती चोरा और तेलंगा बाजार स्थित रघुनाथ जी मंदिर निकटस्थ डंपिंग यार्ड रे आसंता काली ठारु आवर्जना न पकेबा पई कटक महानगर निगम को हाईकोर्ट एही निर्देश देछंती। बर्ज्यवस्तुर सठिक परिचालना पई महानगर निगम पक्षरु सहर मध्यरे 13 क्षुद्र आवर्जना केन्द्र रहिथिबा बेले विभिन्न कारणरो एहार व्यवहार होइपारु नाही। आजि एक जनस्वार्थ मामलार सुनानी करी हाईकोर्ट पक्षरु एही निर्देश प्रदान करा जायछि। प्रधानमंत्री नरेन्द्र मोदी अध्यक्षतारे आजि अनुष्ठित केन्द्र कैबिनेट बैठक में आंध्रप्रदेशर श्रीहरिकोटाठारे इस्रोर तृतीय लंचप्याड प्रतिष्ठा प्रस्ताव को मंजूरी प्रदान करा जायछि। श्रीहरिकोटाठारे थिबा द्वितीय लंचप्याड पई सहायक लंचप्याड भाबरे एहाकु व्यवहार करा जिवो। एने 3,984.86 कोटी टंका व्ययबरात करा जायछि। एथिरे लंचप्याड प्रतिष्ठा सह समस्त प्रकार आनुषंगिक सुविधा उपलब्ध रहिबो। एही प्रकल्प भारतीय महाकाश भित्तिभूमि को अधिक सक्षम करिबारे सहायक हेबो। भारतीय महाकाश गवेषणा संस्था इसरो आज स्पारडेस्क मिशन अधीन 2 सैटेलाइट डॉकिंग सफलतार सह शेष करिछि। एही सफलता सह भारत विश्वरे चतुर्थ राष्ट्रर मान्यता पाइछि। पूर्वरु अमेरिका रुषिया एवं चीन एही सफलता हासिल करिथिले। प्रधानमंत्री नरेन्द्र मोदी उपग्रहर महाकाश डॉकिंगर सफल प्रदर्शन पई इसरोर वैज्ञानिकमानंकु अभिनंदन जणाइछन्ति। आपण माने आंचलिक संवाद सुनुछन्ति आकाशवाणी कटक केन्द्ररो। चलित मासरु राज्यर समस्त जीवित पद्म पुरस्कार विजेताको मासिक 30,000 टंका सम्मान सूचक सहायता राशि प्रदान करा राज्य सरकार निष्पत्ति नेछन्ति। आज ओडिया भाषा साहित्य और संस्कृति विभाग पक्षरु ए संपर्क में सूचना प्रदान करा जायछि। एने राज्यर समस्त जिल्लापाल जिला संस्कृति अधिकारीको विभाग पक्षरु निर्देश दिया जायछि। संपृक्त जिलार जीवित पद्म पुरस्कार विजेता सविशेष तथ्य ओडिया भाषा साहित्य संस्कृति निर्देशालय को प्रदान करने को कहा। ଭଦ୍ରକ ଜିଲ୍ଲାର ଦରଡ଼ା କଲେଇ ନଳଙ୍ଗ ଆଦି ଗ୍ରାମକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଧାନମଣ୍ଡି ପରିଦର୍ଶନ କରିଛନ୍ତି। ଚାଷୀମାନଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରି ସରକାରୀ ଧାର୍ଯ୍ୟ ମୂଲ୍ୟ ସଠିକ୍ ସମୟରେ ପାଇବା ସହ ସମବାୟ ସମିତି ମିଲର ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗୁରୁତ୍ୱାରୋପ କରିଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ 10%ରୁ ଉର୍ଦ୍ଧ୍ୱ ପାର୍ଟି ପ୍ରୋକ୍ୟୁରମେଣ୍ଟ ଅଲରେଡି ସରିଲାଣି। ଟାର୍ଗେଟ ଆଲିଗେସନ କଟ୍ରି ଚଟଣୀ ହେଉଛି ବୋଲି ସେଇଟାକୁ ମଧ୍ୟ ଆମେ ଦେଖୁଛୁ। କଟ୍ରି ଚଟଣୀ ହବ ନାହିଁ କେମିତି ତାହାକୁ ନିର୍ଦ୍ଦେଶ ଦିଆଯାଇଛି। ମୋର ନିବେଦନ କରିବି ଆମର ମିଲର ମାନଙ୍କୁ, ସେମାନେ ଏଥିରେ ସହଯୋଗ କରନ୍ତୁ ଆଉ ଯେମିତି ଠିକ୍ ଭାବରେ ପ୍ରୋକ୍ୟୁରମେଣ୍ଟ ହବ ଆଉ କାହାର କିଛି କ୍ଷତି ହବନି। ମୁଁ ଆଜି ବି କହୁଛି ଯେ 48 ଘଣ୍ଟା ଭିତରେ ପଇସା ଆକାଉଣ୍ଟକୁ ଯିବ, କଟ୍ରି ଚଟଣୀ ହବ ନାହିଁ। ଏ ବ୍ୟବସ୍ଥା ସରକାର ଆଜି ଏଥିରେ ମଧ୍ୟ ସ୍ଥାନ ଅଛି।
ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟଠାରେ ଦୁଇଦିନିଆ ମେଗା ନିଯୁକ୍ତି ମେଳା 2025 ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ମେଳାରେ ମୋଟ 37 କମ୍ପାନୀର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏଥିସହ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା 1000 ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଏହି ମେଳା ମାଧ୍ୟମରେ ନିଯୁକ୍ତି ଦେବାକୁ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ଆସନ୍ତା ଶିକ୍ଷାବର୍ଷ 2025-26 ଜାତୀୟ ଶିକ୍ଷାନୀତି 2020 ଲାଗୁ କରାଯିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆ ଶିକ୍ଷାନୀତି ଅନୁସାରେ 10ମ ଏବଂ ଯୁକ୍ତ 2 ଢାଞ୍ଚାକୁ ପରିବର୍ତ୍ତନ କରାଯାଇ 5+3+3+4 ଢାଞ୍ଚାରେ ବିଦ୍ୟାଳୟ ପାଠପଢ଼ାରେ ଲାଗୁ ହେବ। ଜଣେ ଶିକ୍ଷାର୍ଥୀଙ୍କର ପ୍ରାଥମିକ ଶିକ୍ଷାର ଆରମ୍ଭ ମୌଳିକ ଶିକ୍ଷାବର୍ଷକୁ 5 ବର୍ଷ ରଖାଯାଇଛି। ଶିକ୍ଷାନୀତିରେ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ସ୍ଥାନୀୟ ବିଷୟବସ୍ତୁ ଓ ପ୍ରସଙ୍ଗଗୁଡ଼ିକ ସହିତ ଜାତୀୟ ପାଠ୍ୟପୁସ୍ତକକୁ ନେଇ ପାଠ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଏହି ଶିକ୍ଷାନୀତି ଲାଗୁ ହେଲେ ଗୁଣାତ୍ମକ ଶିକ୍ଷା ସହିତ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ନ୍ୟୁନତମ ସ୍ଥାନରେ ପହଞ୍ଚିବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ଆଶାବ୍ୟକ୍ତ କରିଛନ୍ତି। ଆସନ୍ତା 21-23 ତାରିଖ ପର୍ଯ୍ୟନ୍ତ ଜାତୀୟ ଶିକ୍ଷାନୀତି ଆଧାରିତ କର୍ମଶାଳା ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଜାତୀୟ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟରେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିଅରିଂ କମିଟି ଗଠନ କରାଯାଇଛି। ଭାରତୀୟ ଅର୍ଥନୀତିରେ ଷ୍ଟାର୍ଟଅପ୍ ଅବଦାନକୁ ସ୍ୱୀକୃତି ଦେବା, ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କର ସୃଜନଶୀଳତା ଏବଂ ନିଷ୍ଠାକୁ ସମ୍ମାନ ପ୍ରଦର୍ଶନ କରିବା ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଆଜିର ଦିବସକୁ ଷ୍ଟାର୍ଟଅପ୍ ଦିବସ ରୂପେ ପାଳନ କରାଯାଉଛି। 2016 କେନ୍ଦ୍ର ସରକାର ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନାର ଶୁଭାରମ୍ଭ କରିଥିଲେ। ନବସୃଜନକୁ ଉତ୍ସାହିତ କରିବା ଏବଂ ଉଦ୍ୟୋଗଙ୍କୁ ଅନୁକୂଳ ବାତାବରଣ ପ୍ରଦାନ କରିବା ଲକ୍ଷ୍ୟରେ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2022 ଜାନୁଆରୀ 16 ତାରିଖକୁ ଜାତୀୟ ଷ୍ଟାର୍ଟଅପ୍ ଦିବସ ଭାବେ ଘୋଷଣା କରିଥିଲେ। ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଜନାକୁ ଆଜି 9 ବର୍ଷ ପୂରଣ ହୋଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅନ୍ତର୍ଗତ ଉତ୍ତର ଘୁମୁସର ବନଖଣ୍ଡରେ ଆସନ୍ତା ଶନିବାର ଦିନ ପକ୍ଷୀ ଗଣନା କରାଯିବ। ଏଥିପାଇଁ ବନଖଣ୍ଡ ଅଧୀନ 5 ରେଞ୍ଜରେ ଥିବା ଜଳାଶୟ ନିକଟରେ ଗଣନା ପାଇଁ ପ୍ରାଥମିକ ସ୍ତରରେ ଯୋଜନା ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ପ୍ରଥମଥର ପାଇଁ ବନ ବିଭାଗ କର୍ମଚାରୀଙ୍କ ସହ କଲେଜ ଛାତ୍ରଛାତ୍ରୀଙ୍କୁ ଗଣନାରେ ସାମିଲ କରାଯିବ। ମୁଜାଗଡ଼, ଗାଲେରୀ, ଜଗନ୍ନାଥ ପ୍ରସାଦ, ତାରସିଂ ଓ କେନ୍ଦ୍ରୀୟ ବନାଞ୍ଚଳରେ 24 ଜଳାଶୟ ଚିହ୍ନଟ କରାଯାଇ ପକ୍ଷୀ ଗଣନା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ବୌଦ୍ଧ ସଦର ବ୍ଲକ ଅନ୍ତର୍ଗତ କମିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ଇକୋ ମଡେଲ ପ୍ରଦର୍ଶନୀ ଆୟୋଜିତ ହୋଇଛି। 21 କ୍ଲଷ୍ଟରରୁ 69 ମଡେଲ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ 14 ମଡେଲ ଜିଲ୍ଲାସ୍ତରକୁ ମନୋନୀତ କରାଯାଇଛି। ସମ୍ବଲପୁର ରେଳବାଇ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ସିଏମ୍ ଟ୍ରଫି ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 15 କମ୍ 12 ଫୁଟବଲ ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏହା ଆସନ୍ତା 24 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବୌଦ୍ଧ ଜିଲ୍ଲାର ତିଳେଶ୍ୱର ଖେଳପଡ଼ିଆଠାରେ 21ମ ରାଜ୍ୟସ୍ତରୀୟ ତିଳେଶ୍ୱର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ପ୍ରଥମ ଦିନ ଖେଳରେ କଟକର ମଙ୍ଗଳା କ୍ଲବ ଓ ସୋନପୁର ଶ୍ରେୟାଂଶୁ ସ୍ପୋର୍ଟିଂ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। କଟକ 1-0 ଗୋଲ୍ରେ ବିଜୟ ଲାଭ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ହକି ଇଣ୍ଡିଆ ଲିଗ୍ ମହିଳା ବର୍ଗରେ ରାଞ୍ଚିସ୍ଥିତ ଜୟପାଲ ସିଂ ହକି ଷ୍ଟାଡିୟମରେ ସାଚ୍ରୀ ରାର ବେଙ୍ଗଲ ଟାଇଗର୍ସ ଏବଂ ଓଡ଼ିଶା ୱାରିୟର୍ସ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଅନ୍ୟପକ୍ଷରେ ରାଉରକେଲା ବିର୍ସାମୁଣ୍ଡ ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ପୁରୁଷ ବର୍ଗ ପ୍ରତିଯୋଗିତାରେ ଆଜି ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ରାତି 8:15 ଏହି ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଗଣତାନ୍ତ୍ରିକ ରାଷ୍ଟ୍ର ସିଙ୍ଗାପୁର ରାଷ୍ଟ୍ରପତି ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର କ୍ୟାବିନେଟ୍ ବୈଠକରେ 8ମ ବେତନ ଆୟୋଗକୁ ମିଳିଲା ମଞ୍ଜୁରୀ। ରାଜ୍ୟରେ ଚଳିତ ମାସରୁ ପଦ୍ମ ପୁରସ୍କାର ବିଜେତାଙ୍କୁ ମାସିକ 30,000 ସହାୟତା ରାଶି ପ୍ରଦାନ ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ରାଞ୍ଚିସ୍ଥିତ ଜୟପାଲ ସିଂ ମୁଣ୍ଡା ହକି ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍ର ମହିଳା ବର୍ଗରେ ଓଡ଼ିଶା ୱାରିୟର୍ସ ଏବଂ ବେଙ୍ଗଲ ଟାଇଗର୍ସ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।